ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆଭାସୀ ମାଧ୍ୟମରେ ବଣ୍ଟନ କରିବେ 51,000ରୁ ଅଧିକ ନିଯୁକ୍ତିପତ୍ର। ଏକ ରାଷ୍ଟ୍ର ଏକ ନିର୍ବାଚନ ସମ୍ପର୍କରେ ସଂସଦ ଭବନରେ ଜାରି ରହିଛି ଯୁଗ୍ମ ସଂସଦୀୟ କମିଟି ବୈଠକ। ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଏବଂ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା, ଘଡ଼ଘଡ଼ି ସହ ବର୍ଷା ହେବା ନେଇ 19 ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଆସନ୍ତାକାଲି ବିଭିନ୍ନ ସରକାରୀ ବିଭାଗ ଏବଂ ସଙ୍ଗଠନଗୁଡ଼ିକରେ 51,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ। ଦେଶର 47 ସ୍ଥାନରେ 16ତମ ରୋଜଗାର ମେଳା ଅନୁଷ୍ଠିତ ହେଉଛି। ରେଳ, ଗୃହ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଶ୍ରମ ଏବଂ ନିଯୁକ୍ତି ତଥା ଡାକ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଓ ମନ୍ତ୍ରଣାଳୟରେ ଏହି ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯିବ। ଏପର୍ଯ୍ୟନ୍ତ ଦେଶରେ ରୋଜଗାର ମେଳା ମାଧ୍ୟମରେ 10,00,000ରୁ ଅଧିକ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ନୂତନ ଭାବେ ନିଯୁକ୍ତି ପାଇଥିବା ଏହି ଯୁବାମାନେ ଦେଶ ଗଠନରେ ଅଂଶଗ୍ରହଣ କରି ନିଜକୁ ସଶକ୍ତ କରିବା ପାଇଁ ସୁଯୋଗ ପାଇବେ ବୋଲି ଆଶା କରାଯାଉଛି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବାକୁ ଥିବା ରୋଜଗାର ମେଳା କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ଏକ ରାଷ୍ଟ୍ର ଏକ ନିର୍ବାଚନ ସଂକ୍ରାନ୍ତରେ ଯୁଗ୍ମ ସଂସଦୀୟ କମିଟିର ବୈଠକ ନୂଆଦିଲ୍ଲୀସ୍ଥିତ ସଂସଦ ଭବନରେ ଜାରି ରହିଛି। 39 ସଦସ୍ୟ ବିଶିଷ୍ଟ ଏହି କମିଟିରେ ଲୋକସଭାର 27 ଜଣ ଏବଂ ରାଜ୍ୟସଭାର 12 ଜଣ ସଦସ୍ୟ ରହିଛନ୍ତି। ଏହି ବୈଠକ ସମ୍ବିଧାନର 129ତମ ସଂଶୋଧନ ବିଲ୍ 2024 ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସଂଶୋଧନ ଆଇନ ବିଲ୍ 2024କୁ ଅନୁଧ୍ୟାନ କରିବା ପାଇଁ ଡକାଯାଇଛି। ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ସମାନ ସମୟରେ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ଏହି ଆଲୋଚନା କରାଯାଉଛି। ବୈଠକରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜଗଦୀଶ ସିଂ ଶେଖର ଦେଶରେ ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ନିଜର ମତ ରଖିବେ। ସମ୍ବିଧାନ ପ୍ରଣୟନ ପରେ ଦେଶରେ 1951ରୁ 1967 ମସିହା ପର୍ଯ୍ୟନ୍ତ ଲୋକସଭା ଏବଂ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ ଏକସଙ୍ଗେ ଅନୁଷ୍ଠିତ ହୋଇଥିଲା। ପୁରୀ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ଘଟଣାର ତଦନ୍ତ ଜାରି ରହିଛି। ଉନ୍ନୟନ କମିଶନର ଅନୁ ଗର୍ଗ ଗତ 2 ଧରି ଭୁବନେଶ୍ୱର ଏବଂ ପୁରୀ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ରେ ଏହି ଘଟଣାରେ ସାକ୍ଷ୍ୟ ଗ୍ରହଣ କରିଛନ୍ତି। ଉନ୍ନୟନ କମିଶନର ଗତକାଲି ପୁରୀଠାରେ 48 ଜଣ ବ୍ୟକ୍ତି ତଥା ଅନୁଷ୍ଠାନର ସଦସ୍ୟମାନଙ୍କୁ ସାକ୍ଷାତ କରି ସାକ୍ଷ୍ୟ ଗ୍ରହଣ କରିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଭୁବନେଶ୍ୱରରେ ଗତ 9 ଶ୍ରୀମତୀ ଗର୍ଗ 17 ଜଣ ବ୍ୟକ୍ତିଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ। ଏସବୁକୁ ରେକର୍ଡଭୁକ୍ତ କରାଯାଇଛି। ରାଜ୍ୟ ସରକାର ଦଳାଚକଟା ଘଟଣାର ତଦନ୍ତ ଦାୟିତ୍ୱ ଉନ୍ନୟନ କମିଶନରଙ୍କୁ ଦେଇଥିବାବେଳେ ଏଥିଲାଗି ଏକ 4-ଜଣିଆ କମିଟି ମଧ୍ୟ ଗଠନ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱର ବରମୁଣ୍ଡା ପଡ଼ିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜନସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଶ୍ରୀ ଗାନ୍ଧି ଜନସାଧାରଣଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। କାର୍ଯ୍ୟକ୍ରମରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ପିସିସି ସଭାପତି ଭକ୍ତଚରଣ ଦାସ, ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ବିଧାୟକ ଏବଂ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। କଟକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆସନ୍ତା 27 ରବିବାର ଦିନ ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଅଧିକ ସୂଚନା ପାଇଁ ଜନସାଧାରଣ 0671-236-8383 ନମ୍ବରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧୀକ୍ଷକଙ୍କୁ ଯୋଗାଯୋଗ କରିପାରିବେ। ଯୋଗାଯୋଗ ନମ୍ବରଟି ଆଉଥରେ କହିଦେଉଛୁ, 0671-236-8383। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜନସଂଖ୍ୟା ବୃଦ୍ଧିଜନିତ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଯୁବପିଢ଼ିଙ୍କୁ ସଶକ୍ତ କରିବା, ଭବିଷ୍ୟତ ଗଠନ କରିବା। ଜନ୍ମହାରକୁ ନିୟନ୍ତ୍ରଣ କରିବା ଲାଗି ବିଶ୍ୱବାସୀଙ୍କୁ ସଚେତନ କରାଇବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଶୁଣନ୍ତୁ ଏ ସମ୍ପର୍କରେ ଆମର ଏକ ରିପୋର୍ଟ।
ପରିବାର ଯୋଜନା, ଲିଙ୍ଗଗତ ସମାନତା, ଦାରିଦ୍ର୍ୟ, ପ୍ରସବକାଳୀନ ସ୍ୱାସ୍ଥ୍ୟାବସ୍ଥା ଏବଂ ମାନବିକ ଅଧିକାର ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। 1999 ଜୁଲାଇ 11 ଜାତିସଂଘ ପକ୍ଷରୁ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳିତ ହୋଇଆସୁଛି। ଜନସଂଖ୍ୟା ବୃଦ୍ଧି ପ୍ରାକୃତିକ ସଂସାଧନର ଶୃଙ୍ଖଳ ଉପରେ ଗଭୀର ପ୍ରଭାବ ପକାଇଥାଏ। 2023 ଆକଳନ ଅନୁଯାୟୀ ଭାରତର ଜନସଂଖ୍ୟା 140 କୋଟି ଅତିକ୍ରମ କରିସାରିଛି। ଚଳିତ ବର୍ଷ ବିଶ୍ୱ ଜନସଂଖ୍ୟା ବୃଦ୍ଧି ପାଇ 810 କୋଟିରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଜନସଂଖ୍ୟା ଦେଶ ପାଇଁ ଉଭୟ ବିପଦ ଏବଂ ସମ୍ପଦ ଭାବେ କାର୍ଯ୍ୟ କରିଥାଏ। ଜନସଂଖ୍ୟାର ଭାରସାମ୍ୟକୁ ବଜାୟ ରଖାଯାଇ ପ୍ରାକୃତିକ ସମ୍ପଦର ସୁବିନିଯୋଗ ହୋଇପାରିଲେ ଜନସମ୍ପଦର ସୁପରିଚାଳନା ସମ୍ଭବପର ହୋଇପାରିବ। ଜନସଂଖ୍ୟା ନିୟନ୍ତ୍ରିତ କରିବାକୁ ପ୍ରତ୍ୟେକ ଦେଶ ବିଭିନ୍ନ ପଦକ୍ଷେପ ଏବଂ ଯୋଜନା କାର୍ଯ୍ୟକାରୀ କରାଉଛନ୍ତି। ସମଗ୍ର ବିଶ୍ୱରେ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚୀନ୍କୁ ଅତିକ୍ରମ କରି ଭାରତ ବର୍ତ୍ତମାନ ପ୍ରଥମ ସ୍ଥାନରେ ରହିଛି। ଏହି ଜନସଂଖ୍ୟା ବିସ୍ଫୋରଣ ଆଗାମୀ ଦିନରେ ଦେଶ ପାଇଁ ଦାରିଦ୍ର୍ୟ ସହ ପ୍ରଗତିରେ ମୁଖ୍ୟ ପ୍ରତିବନ୍ଧକ ସାଜିବ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ମହିଳା ଶିକ୍ଷା, ସଶକ୍ତିକରଣ ଓ ପରିବାର ନିୟୋଜନ ବ୍ୟବସ୍ଥାର ସମ୍ପ୍ରସାରଣ ସହ 2 ଉପରେ ଗୁରୁତ୍ୱ ଏବଂ ପ୍ରୋହାହନ ପ୍ରଦାନ କରାଗଲେ ବର୍ଦ୍ଧିତ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ରଖାଯାଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଓଡ଼ିଶା ପରିବେଶ ସମିତିର କାର୍ଯ୍ୟକାରୀ ସଭାପତି ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି,
ଜନସଂଖ୍ୟା ବିସ୍ଫୋରଣ ଗୋଟିଏ ପ୍ରମୁଖ ସମସ୍ୟା ଭାବରେ ଉଭା ହୋଇଛି। 1800 ବିଶ୍ୱ ଜନସଂଖ୍ୟା 100 କୋଟି ଥିଲା ବେଳେ ଆଜି ଦିନରେ ଏହା 800 କୋଟି ଅତିକ୍ରମ କରିସାରିଛି ଏବଂ ଯାହା ପୂର୍ବାନୁମାନ ରହିଛି ଜାତିସଂଘ ଦ୍ୱାରା 2050 ବେଳକୁ ଜନସଂଖ୍ୟା 1000 କୋଟି ଅତିକ୍ରମ କରିଯିବ। ତାକୁ ଦୃଷ୍ଟିରେ ରଖି ଯେଉଁଭଳି ଭାବରେ ଜନସଂଖ୍ୟା ବିସ୍ଫୋରଣର ଚାପ ପ୍ରକୃତି ପରିବେଶ ଉପରେ ପଡୁଛି ଏବଂ ଗୁଣାତ୍ମକ ମାନରେ ଅବକ୍ଷୟ ଘଟୁଛି, ସମସ୍ତେ ଏଥିପ୍ରତି ସଚେତନ ହେବା ଦରକାର ଏବଂ ଜନସଂଖ୍ୟା ନିୟନ୍ତ୍ରଣ ହେଲେ ପରବର୍ତ୍ତୀ ପିଢ଼ି ସେମାନଙ୍କ ନିମନ୍ତେ ଆବଶ୍ୟକୀୟ ଦ୍ରବ୍ୟ ଏବଂ ସେବା ପ୍ରଦାନ ପ୍ରକୃତି ଦ୍ୱାରା ସମ୍ଭବପର ହେବ।
ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରି ସାମାଜିକ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ପ୍ରଦାନ କରିବା ଦିଗରେ ସମସ୍ତେ ସଂକଳ୍ପବଦ୍ଧ ହେବା ଜରୁରୀ। ଏହାଦ୍ୱାରା ଜନସଂଖ୍ୟା ବିକାଶରେ ବାଧକ ନ ହୋଇ ବିକାଶର ବାହକ ସାଜିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଭଦ୍ରକ ପୁରୁଣା ଜିଲ୍ଲା ଚିକିତ୍ସାଳୟଠାରେ ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏହି ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସୁଧୀର ରଞ୍ଜନ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ଜନସଂଖ୍ୟା ନିୟନ୍ତ୍ରଣ ଏବଂ ପ୍ରତ୍ୟେକ ନାଗରିକଙ୍କୁ ଏଥିପ୍ରତି ସଚେତନ ରହିବା ଉପରେ ପରାମର୍ଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଥିବା ସୂଚନା ମିଳିଛି। ଆକ୍ରାନ୍ତମାନଙ୍କୁ ବ୍ରହ୍ମପୁର ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ସେଥିମଧ୍ୟରୁ 5 ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି, ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଏକ ଡାକ୍ତରୀ ଦଳ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସେହି ଅଞ୍ଚଳରେ ଥିବା ଜଳ ଉତ୍ସଗୁଡ଼ିକୁ ନିୟମିତ ବିଶୋଧନ ଲାଗି ପରାମର୍ଶ ଦିଆଯାଇଛି। ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାଇରିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜଣାପଡ଼ିଛି। ଜିଲ୍ଲାର ଅନ୍ନପାଳ, ବିଶୁପୁର ସମେତ 7 ବ୍ଲକର ସଂକ୍ରମିତମାନଙ୍କୁ ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ପୁଷ୍ପାଞ୍ଜଳି ମିଶ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥିତି ସମୀକ୍ଷା କରିବା ସହ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି। 64ତମ ଆନ୍ତଃଜିଲ୍ଲା ସାହାଣୀ କପ୍ ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବ। ଓଡ଼ିଶା ଫୁଟବଲ ସଂଘ ଆନୁକୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା 16 ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ 9 ଜିଲ୍ଲାରୁ ବିଭିନ୍ନ ଫୁଟବଲ ଦଳ ଅଂଶଗ୍ରହଣ କରୁଛନ୍ତି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବରେ ବର୍ଷା ଜାରି ରହିଛି। ଆସନ୍ତା 24 ମଧ୍ୟରେ 19 ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ମଧ୍ୟାହ୍ନ 12 ସୁଦ୍ଧା 604.87 ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ 283,139 ଘନଫୁଟ ଜଳ ପ୍ରବେଶ କରୁଛି। 16 ଗେଟ୍ ଦେଇ 271,471 ଘନଫୁଟ ଜଳ ନିଷ୍କାସିତ ହେଉଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆଭାସୀ ମାଧ୍ୟମରେ ବଣ୍ଟନ କରିବେ 51,000ରୁ ଅଧିକ ନିଯୁକ୍ତିପତ୍ର। ଏକ ରାଷ୍ଟ୍ର ଏକ ନିର୍ବାଚନ ସମ୍ପର୍କରେ ସଂସଦ ଭବନରେ ଜାରି ରହିଛି ଯୁଗ୍ମ ସଂସଦୀୟ କମିଟି ବୈଠକ। ଜନସଂଖ୍ୟା ବୃଦ୍ଧି ଜନିତ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଜନସଂଖ୍ୟା ଦିବସ। ଏବଂ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା, ଘଡ଼ଘଡ଼ି ସହ ବର୍ଷା ହେବା ନେଇ 19 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍‌ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍‌ରେ ମଧ୍ୟ ଲଗ୍ଇନ୍ କରିପାରିବେ।